ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀକ୍ଷେତ୍ର ପୁରୀ ଗୁଣ୍ଡିଚା ମନ୍ଦିର ଆଗରେ ରଥ ଉପରେ ମହାପୁରୁମାନଙ୍କର ଦର୍ଶନ ଲାଗି ଜମୁଛେ ଜବର ଭିଡ଼। ଆଇବାକାଲ ଆଡ଼ପ ମଣ୍ଡପକେ ବିଜେ କରବେ ଚତୁର୍ଦ୍ଧା ମୂର୍ତ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଇବାକାଲ ଦେଶବାସୀଙ୍କ ସଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସମ୍ବଲପୁରକେ ସବୁଜ ସହର କରବାର ଲକ୍ଷ୍ୟ ନେଇକରି ଏକ ପେଡ୍ ମାଆକେ ନାମ 2.0 କେ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉର ଲଘୁଚାପର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଜାରି ରହିଛେ ବର୍ଷା। ଏଥର ପୁରା ଖବର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ବଡ଼ଦାଣ୍ଡନ ଶ୍ରଦ୍ଧାଳୁମାନଙ୍କର ଜବରଭିଡ଼ ଦେଖିବାରକେ ମିଳିଛି। ଭକ୍ତ ଆଉ ଭଗବାନଙ୍କର ଅପୂର୍ବ ମିଳନ୍ତି ଶ୍ରୀକ୍ଷେତ୍ରନ ଗୋଟେ ଅଲଗା ରକମର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫୁ ନିଆଯାଇଥିବାର ପଦକ୍ଷେପ ହିସାବେ ସକାଳର 9:30 ବଡ଼ଦାଣ୍ଡର ଭିନ୍ ଭିନ୍ ଜାଗାନ ଅଟକି ରହିଥିବା ତିନି ରଥକେ ଘିଚା ହୋଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ ପହଞ୍ଚିଲା ଉତ୍ତରୁ ରଥ ନ ଥିବାର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ଲାଗି ଭକ୍ତମାନଙ୍କର ଜବରଭିଡ଼ ଜମୁଛି।
ଶ୍ରୀଗୁଣ୍ଡିଚା ମନ୍ଦିର ଆଗାଡ଼େ ତିନି ରଥ ତାଳଧ୍ୱଜ ଦର୍ପଦଳନ ଓ ନନ୍ଦିଘୋଷ ପହଞ୍ଚି ସାରିଛି। ପୁରୀ ବଡ଼ଦାଣ୍ଡନ ଆଜି ସକାଳର 9:30 ମହାପୁରୁମାନଙ୍କ ରଥଘିଚା ମୂଲ ହୋଇଥିଲା। ପ୍ରଭୁ ବଳଭଦ୍ରଙ୍କର ତାଳଧ୍ୱଜ ରଥ ବଳଗଣ୍ଡି ଛକନୁ ଆଉ ସୁଭଦ୍ରାଙ୍କର ଦର୍ପଦଳନ ରଥ ମାର୍କେଟ ଛକନୁ ବାହାରିକରି ଗୁଣ୍ଡିଚା ମନ୍ଦିର ପହଞ୍ଚିଥିଲା। ସେଆଡ଼େ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡନ ଲାଖ ଲାଖ ଭକ୍ତମାନଙ୍କର ଭିତରେ ଶରଧାବାଲିନ ପହଞ୍ଚି ସାରିଛି। ପରମ୍ପରା ଅନୁସାରେ ରଥ ଉପରେ ଆଜି ସକାଳେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ମଙ୍ଗଳ ଆଳତୀ ନୀତି କରାଯାଇଥିଲା। ତାର ଉତ୍ତରୁ ଅବକାଶ ପୂଜା କରାଯାଇକରି ରଥ ଘିଚା ମୂଲ ହୋଇଥିଲା। ଆଇବାକାଲ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରବାର ନୀତି ହେବା। ପୁରୀ ବଡ଼ଦାଣ୍ଡନ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ମହାପୁରୁମାନଙ୍କ ରଥ ଘିଚିଛନ୍। ଶ୍ରଦ୍ଧାବାଲିନ ରଥେ ବସିଥିବା ମହାପୁରୁମାନଙ୍କୁ ଦେଖିକରି ଭକ୍ତି ପ୍ରୀତି ମୁଖ୍ୟ ନେଇକରି ଭକ୍ତମାନେ ବିଭୋର ହୋଇ ପଡୁଛନ୍। ଆକାଶବାଣୀ ସମ୍ବାଦ ବିଭାଗ ତରଫୁ ମୁଇଁ ସୁପ୍ରୀତି ମିଶ୍ର।
ଶ୍ରୀକ୍ଷେତ୍ର ପୁରୀନ ବାହାର ରତ୍ନଭଣ୍ଡାର ମରାମତି କାମ ଆଜିଠାନୁ ଫେରଘାଏ ମୁଲେଇଛି। ରଥଯାତ୍ରା ସମିଆତି 8 ଦିନ ଭିତରେ ମରାମତି କାମ ଶେଷ କରିବା ଲାଗି ଯୋଜନା ତିଆରି କରାଯାଇଥିବାର ଜଣାପଡ଼ିଛି। ଇ ସମିଆତି ପାଖାପାଖି 90 ପଥର ବଦଳାଯାଇକରି ନୂଆ ପଥର ଲଗାଯିବା। ମହାପୁରୁମାନେ ଶ୍ରୀମନ୍ଦିରକେ ଫେରିବା ଋତୁରୁ ମରାମତି କାମ ଶେଷ କରିବା ଲାଗି ବିଶେଷଜ୍ଞମାନଙ୍କୁ ନେଇକରି ତିଆରି ହୋଇଥିବାର ଦଲ ଦିନକ 2 କ୍ଷେପେ କାମ କରିବେ। ସେଆଡ଼େ ବାହାର ରତ୍ନଭଣ୍ଡାର କବାଟକେ ବର୍ମାଟିକ କାଠ ବ୍ୟବହାର କରିକି ସୁନା ଛାଉଣି କରାଯିବା ଲାଗି ଯୋଜନା କରାଯାଇଥିବାର ଶ୍ରୀମନ୍ଦିର ମନ୍ଦିର ପ୍ରଶାସନ ଆଉ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ଭିତରେ ଆଲୋଚନା ହୋଇଥିବାର ସୂଚନା ମିଳିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମିଆତି ସାମୂହିକ ଚେଷ୍ଟା ବୋଲି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ସ୍ୱାସ୍ଥ୍ୟଜନିତ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରିଛି। ଏଥିଲାଗି ସବୁ ଅଧିକାରୀ କର୍ମଚାରୀ ଆଉ ସ୍ୱେଚ୍ଛାସେବୀମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଧନ୍ୟବାଦ ଜଣାଇଛନ୍। ରଥଯାତ୍ରା ସମିଆତି ସମନ୍ୱିତ ଆଉ ସୁବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ତରଫୁ ଭିନ୍ ଭିନ୍ ପଦକ୍ଷେପମାନ ନିଆଯାଉଛି। ରଥଯାତ୍ରା ସମିଆତି ସବୁ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଲାଗି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବିଲ୍ କାମ କରୁଛି। ଏତକା ସାହାଯ୍ୟ ଦେବାର ଲାଗି ପହିଲା ଥର ଲାଗି ଏମ୍ସ ଭୁବନେଶ୍ୱର ତରଫୁ ଚିକିତ୍ସା କେନ୍ଦ୍ରନ ଗୋଟେ ଖାସ୍ ଡାକ୍ତରୀ ଟିମ୍ ବିଲ୍ କାମ କରୁଛି। ବିଭାଗର ଇସବୁ କାମକାଜ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍କର ଦେଖରେଖତି ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 123 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷା ଇତାର ପ୍ରସାରଣ କରାଯିବା। ଆଇବାକାଲ ରାତିର 8 ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ଏକ୍ସିୟମ୍ 4 ମିଶନ୍ତି ସାମିଲ ହୋଇଥିବା ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍। ଗଲା ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡ଼ା ନଥିବାର କେନେଡି ମହାକାଶ କେନ୍ଦ୍ରନୁ ଇ ମିଶନ୍ ମୁଲେଇଛି। 1984 ସୋଭିଏତ୍ ମିଶନ୍ତି ଭାରତର ୱିଙ୍ଗ କମାଣ୍ଡର ରାକେଶ ଶର୍ମା ମହାକାଶକେ ଯିବାର 4 ଦଶନ୍ଧି ଉତ୍ତରୁ କ୍ୟାପ୍ଟେନ୍ ଶୁକ୍ଲା 2 ଭାରତୀୟ ମହାକାଶଚାରୀ ଭାବେ ଏନ୍ତା ଗୋଟେ ମିଶନ୍ତି ସାମିଲ ହୋଇଛନ୍। ଦୁର୍ନୀତି ରୁକବାରକେ ଭିନ୍ ଭିନ୍ ତଦନ୍ତକାରୀ ସଂସ୍ଥା ସହିତ ସମନ୍ୱୟ, ଦୁର୍ନୀତିଖୋରମାନଙ୍କର ବିରୋଧୀ ଉପଯୁକ୍ତ ଦଣ୍ଡବିଧାନ ଆଉ ରାଇଜେ ବଢ଼ୁଥିବା ନିଶା କାରବାରକେ ରୁକବାର ଲାଗି ମିଳିତ ତଦନ୍ତକାରୀ ଦଲ ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ସର୍ବଭାରତୀୟ ପ୍ରଶାସନିକ ଅଧିକାରୀମାନେ ଦୁର୍ନୀତି ଜଡ଼ିତ ରହିବାରଟା ଗୋଟିଏ ଚିନ୍ତାର ବିଷୟ। ସରକାରୀ ସେବା ଯେନ୍ତା ଦୁର୍ନୀତିମୁକ୍ତ ହୋଇପାରିବା ସେ ଦିଗେ ତଦନ୍ତକାରୀ ସଂସ୍ଥାମାନେ ଖାସ୍ ଧ୍ୟାନ ଦେବାରକେ ଜଷ୍ଟିସ୍ ପଶାୟତ କହିଛନ୍। କଟକଠାରେ ଆଇଜି ହୋଇଥିବା ଆର୍ ଏସ୍ଆଇଟି ବୈଠକ ଦେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ କ୍ରାଇମ୍ବ୍ରାଞ୍ଚ ଆଇଜିଙ୍କ ସହିତ ଓଡ଼ିଶା ଝାଡ଼ଖଣ୍ଡ ଆଉ ପଶ୍ଚିମବଙ୍ଗରୁ 11 ତଦନ୍ତକାରୀ ସଂସ୍ଥାର ବହୁତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 30 ସୋମବାର ଦିନ ଭୁବନେଶ୍ୱର ଅଭିଯୋଗ ଶୁଣାଣି ଶିବିରଠାରେ ଲୁକର ଅଭିଯୋଗମାନଙ୍କର ଶୁଣାଣି କରିବେ। ଅଭିଯୋଗ ଶୁଣାଣି ଲାଗି ଗଲାକାଲି ଦିନର 12 ପଞ୍ଜୀକରଣ ମୁଲେଇଛେ। ଏଥିଲାଗି ସବୁନୁ ଜହ 1000 ଲୋକ ଅନ୍ଲାଇନ୍ ପଞ୍ଜୀକରଣ କରିପାରିବେ। ଇଚ୍ଛୁକ ଆବେଦନକାରୀ ଜନଶୁଣାଣି ପୋର୍ଟାଲ janashunani.odisha.gov.in ନାଇଁ ହେଲେ ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ଜରିଏ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କୋଲ୍ ଇଣ୍ଡିଆର ସହାୟକ କମ୍ପାନୀ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ତରଫରୁ ଓଡ଼ିଶାନ 35 ନିୟୁତ ଟନ୍ କ୍ଷମତା ବିଶିଷ୍ଟ 2 ନୂଆ କୋଇଲା ଖଣି କାର୍ଯ୍ୟକ୍ଷମ ହେବା। ସୁଭଦ୍ରା ଖଣି ଆଉ ବଳଭଦ୍ର ଖଣି ନାଥି ଏହି 2 ଯାକ କୋଇଲା ଖଣି କାର୍ଯ୍ୟକ୍ଷମ ହେବା ବୋଲି ଏମ୍ସିଏଲ୍ ଅଧ୍ୟକ୍ଷ ଆଉ ପରିଚାଳନା ନିର୍ଦ୍ଦେଶକ ସୂଚନା ଦେଇଛନ୍। ଅନୁଗୁଳ ଜିଲ୍ଲାର ତାଲଚେରଠାରେ ଏହି 2 ଖଣି କାର୍ଯ୍ୟକ୍ଷମ କରାଯିବା। ରାଇଜେ ଆଇବା ଖରିଫ୍ ଋତୁଥି 37,67,000 ହେକ୍ଟର ଚାଷ ଜମିନ୍କେ ପାଇନ୍ ମଡ଼ାବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍। ବୃହତ୍ ମଧ୍ୟମ ଆଉ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ, ଗହିର ନଳକୁଆ ଜରିଏ ଚାଷ ଜମିନ୍ମାନଙ୍କୁ ପାଇନ୍ ପହଞ୍ଚାବାର ଲାଗି ଜଳସମ୍ପଦ ବିଭାଗ ତରଫରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଭାଗ ତରଫରୁ ସବୁ ଜିଲ୍ଲା ଲାଗି 30 ଜଲ ପ୍ରଭାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନେ ଜିଲ୍ଲାସ୍ତରୀୟ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଜଲ ପ୍ରଭାରୀମାନଙ୍କର ଉପସ୍ଥିତି ଜିଲ୍ଲାପାଳ ସେଚ ସମୀକ୍ଷା ବୈଠକର ଆୟୋଜନ କରିବେ ବୋଲି ବିଭାଗ ତରଫରୁ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରକେ ସବୁଜ ସହର କରବାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁର ସହରର ପୋତାପାଲିଠାରେ 'ଏକ ପେଡ୍ ମାଆକେ ନାମ 2.0 ଅଭିଯାନଥି ବନ ମହୋତ୍ସବ ଆଉ ବିଶାଳ ଗଛ ଲଗାଯାଇକରି ସହରନ 1,00,000 ଗଛ ଲଗାଯିବାର ଲକ୍ଷ୍ୟକେ ପୂରା କରବାର ଦିଗେ ଜିଲ୍ଲା ପ୍ରଶାସନ ଆଉ ଜଙ୍ଗଲ ବିଭାଗ ତରଫରୁ ମୁଲିଥିବାର ଚେଷ୍ଟାକେ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍। ଏ ଅବସରରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଲ୍ ଉପସ୍ଥିତ ଥିଲେ। ତା ଋତୁରୁ ବରଗଡ଼ ଜିଲ୍ଲା ଯାଇକରି ଆର୍ଏମ୍ସି ପଡ଼ିଆଠାରେ ରାଜ୍ୟ ସରକାରଙ୍କର ବଛରପୂର୍ତ୍ତି ଅବସରରେ ଗରିବ କଲ୍ୟାଣ ଆଉ ବିକାଶ ସମାବେଶ ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପ୍ରଧାନ ପାଖାପାଖି 22 ଅଧିକା ଟଙ୍କାର 16 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଇତର ଛଡ଼ା ବରଗଡ଼ଠାରେ ଥିବା ଭାରତୀୟ ହସ୍ତତନ୍ତ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ କ୍ୟାମ୍ପସ୍ ପରିଦର୍ଶନ କରିବା ସହିତ 'ଏକ ପେଡ୍ ମାଆକେ ନାମ 2.0 ଅଭିଯାନ୍ତି ଶ୍ରୀ ପ୍ରଧାନ ଗତ ଯୋଗାଇଛନ୍। ଏହି ଅବସରରେ ଅନୁଷ୍ଠାନର ଅଧ୍ୟାପକ ଆର୍ ଛାତ୍ରଛାତ୍ରୀମାନଙ୍କୁ ଭେଟବାର ସହିତ ହସ୍ତତନ୍ତ ଆଉ ବୟନଶିଳ୍ପ ଜ୍ଞାନକୌଶଳକେ ତହକାବାର ଆଉ କାରିଗରମାନଙ୍କୁ ସଶକ୍ତ କରବାର ଲାଗି ଏହି ପ୍ରତିଷ୍ଠାନର ଅବଦାନ ବାବଦେ ଆଲୋଚନା କରିଛନ୍। ଇ ଶିକ୍ଷାବର୍ଷନୁ ରାଜ୍ୟର ସବୁ ସରକାରୀ ଆଉ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କେ ପଢ଼ୁଥିବା ଛାତ୍ରଛାତ୍ରୀ ଆଉ ଅନୁସୂଚିତ ଜାତି ଜନଜାତି ବିଭାଗ ଅଧୀନତି ଥିବା ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାହାଲିଆ ଜୋତା ମୁଜା ଯୋଗାଇ ଦିଆଯିବା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ସମଗ୍ର ଶିକ୍ଷା ପିଏମ୍ଶ୍ରୀ ଆଉ ଗଙ୍ଗାଧର ମେହର ଶିକ୍ଷାମାନକ ବୁଦ୍ଧି ଯୋଜନାଥି ସାରେ ଜୋତା 2 ମୁଜା ଗୋଟେ ଟ୍ରେକ୍ ପ୍ୟାଣ୍ଟ ଆଉ ଟି ସାର୍ଟ ଟୁପି ଆର୍ ପରିଚୟପତ୍ର ଦିଆଯିବା। ଆଇବା ମାସ 15 ତକ ଛାତ୍ରଛାତ୍ରୀମାନଙ୍କୁ ଏସବୁ ଯୋଗାଇ ଦିଆଯିବା ବୋଲି ଓସେପା ତରଫରୁ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲାର ନାୟକପଡ଼ା ଗୁମ୍ଫାର ପାତାଳି ଶ୍ରୀକ୍ଷେତ୍ରଠାରେ ତୃତୀୟା ତିଥିନ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ହୋଇଯାଇଛି। ଜିଲ୍ଲା ନରାଜରାଜୁଡ଼ା ଅମଲନୁ କେତେଟା ଜାଗାନୁ ତୃତୀୟା ତିଥିନ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା କରାହେଉଛି, ଯେନ୍ଟା ବାସୀ ରଥଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରିଛି। ଆଜି ସକାଳୁ 3 ମହାପୁରୁଙ୍କର ନୀତିକାନ୍ତି ସର୍ବା ଋତୁରୁ ମଇଦାନେ ପହଣ୍ଡି ମୁଲେଇଥିଲା ଆଉ ବେଲବୁଡ଼ର 6 ରଥଘିଚା ଯାଇଥିଲା। ବୌଦ୍ଧ ଜିଲ୍ଲା ଆଦର୍ଶ କୃଷି ବଜାରଠାରେ ଅନ୍ତର୍ଜାତୀୟ ସମବାୟ ବର୍ଷ 2025 ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜନସେବା କେନ୍ଦ୍ର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାଗିର ଭିନ୍ ଭିନ୍ ବିଷିତି ଆଲୋଚନା କରିଥିଲେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର ଇଲାକାନ ବନିଥିବା ଲଘୁଚାପ ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଭିତରେ ସମ୍ବଲପୁର ବଲାଙ୍ଗୀର ବରଗଡ଼ ବୌଦ୍ଧ ସହିତ ରାଜ୍ୟର 11 ଜିଲ୍ଲାନ ଜବର ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମୟତି ରାଜ୍ୟର 8 ଜିଲ୍ଲାନ ଜବର 17 ଜିଲ୍ଲାନ ସ୍ୱାଭାବିକ ଆଉ 5 ଜିଲ୍ଲାନ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବାର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ସେ ମୁଖ୍ୟା ଖବର ଫେର ଘାଏ। ଶ୍ରୀକ୍ଷେତ୍ର ପୁରୀ ଗୁଣ୍ଡିଚା ମନ୍ଦିର ଆଗାଡ଼େ ରଥ ଉପରେ ମହାପୁରୁମାନଙ୍କର ଦର୍ଶନ ଲାଗି ଜମୁଛେ ଜବର ଭିଡ଼। ଆଇବା କାଲି ଆଡ଼ପ ମଣ୍ଡପକେ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଇବା କାଲି ଦେଶବାସୀଙ୍କ ସଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସମ୍ବଲପୁରକେ ସବୁଜ ସହର କରବାର ଲକ୍ଷ୍ୟ ନେଇକରି 'ଏକ ପେଡ୍ ମାଆକେ ନାମ 2.0' କେ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆହୁରି ଲଘୁଚାପର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଜାରି ରହିଛେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।